ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ବ୍ରାସିଲିଆଠାରେ ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ପ୍ରତିନିଧିସ୍ତରୀୟ ଆଲୋଚନାରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ. ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ. ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ଚତୁର୍ଥ ମୂର୍ତ୍ତିଙ୍କର ନୀଳାଦ୍ରି ବିଜେ. ଶିଶୁ ଏବଂ ଛୋଟ ପିଲାଙ୍କ ଲାଗି ଉଦ୍ଦିଷ୍ଟ ବିଶ୍ୱର ପ୍ରଥମ ମ୍ୟାଲେରିଆ ଔଷଧ ବ୍ୟବହାର ପାଇଁ ମିଳିଲା ଅନୁମତି, ଏବଂ ସ୍ପେନ୍ର ମାଦ୍ରିଦ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱକପ୍ ଚତୁର୍ଥ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରାସିଲିଆଠାରେ ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ସହ ଦ୍ୱିପାକ୍ଷିକ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ରିଓ ଡି ଜେନେରିଓଠାରେ ସପ୍ତଦଶ ବ୍ରିକ୍ସ ସମ୍ମିଳନୀକୁ ସଫଳତାର ସହ ଶେଷ କରି ଆଜି ସକାଳେ ବ୍ରାସିଲିଆଠାରେ ପହଞ୍ଚିଛନ୍ତି। ବ୍ରାଜିଲର ପାରମ୍ପରିକ ସଙ୍ଗୀତ ସାମ୍ବାରେଗା ପ୍ରଦର୍ଶନ ମାଧ୍ୟମରେ ତାଙ୍କୁ ବିମାନବନ୍ଦରଠାରେ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରେ ମଧ୍ୟ ପ୍ରବାସୀ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଛସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବ୍ରାଜିଲ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତ ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନାମିବିଏ ଗସ୍ତ କରିବେ। କାର୍ଯ୍ୟକ୍ଷମ ନଥିବା ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏକ ବିବୃତ୍ତିରେ ଆଜି ମନ୍ତ୍ରଣାଳୟ କହିଛି, ନିଷ୍କ୍ରିୟ ରହୁଥିବା ଜନଧନ ଆକାଉଣ୍ଟଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଇଛି। ଆକାଉଣ୍ଟଧାରୀଙ୍କ ସହିତ ଯୋଗାଯୋଗ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ମଧ୍ୟ ପଦକ୍ଷେପ ନେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ସୂଚନାଯୋଗ୍ୟ, ଏଭଳି ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ପାଇଁ ଆର୍ଥିକ ସେବା ବିଭାଗ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଜନଧନ ଆକାଉଣ୍ଟଗୁଡ଼ିକ ମୋଟ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି। ମନ୍ତ୍ରଣାଳୟ କହିଛି, ଜନଧନ ଯୋଜନା ଆକାଉଣ୍ଟ, ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନ୍ସନ୍ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ଅଧିକରୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ଏକ ତିନିମାସିଆ ଅଭିଯାନ ଜାରି ରହିଛି। ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ଜାତୀୟ ରାଜପଥଗୁଡ଼ିକୁ ପରିବେଶ ଅନୁକୂଳ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଫରିଦାବାଦ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦର କରିଡରରେ ଏକ ପେଡ୍ ମା କେ ନାମ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଅନ୍ତର୍ଗତ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଡ଼କରୀ ଏହା କହିଛନ୍ତି। ଦେଶବ୍ୟାପୀ ଜାତୀୟ ରାଜପଥରେ ଏପର୍ଯ୍ୟନ୍ତ 4,78,00,000 ଅଧିକ ଚାରାରୋପଣ କରାଯାଇଛି ବୋଲି ସେ କହିଛନ୍ତି। ଗତବର୍ଷ 60,00,000 ଚାରାରୋପଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 67,00,000 ଚାରାରୋପଣ କରାଯାଇ ଏ କ୍ଷେତ୍ରରେ 112% ସଫଳତା ହାସଲ ହୋଇଛି ବୋଲି ସେ କହିଛନ୍ତି।
इस अभियान की शुरुआत उनके मार्गदर्शन में शुरू हुई है। हमारी माता जिस प्रकार से हमें आदरणीय है, उतनी ही आदरणीय धरती माता भी है, और दोनों के प्रति अपना ऋण व्यक्त करने के लिए ये जो कार्यक्रम है, इसको सांस्कृतिक और नैतिक दोनों भी आधार है।
ଏ ଅବସରରେ ଶ୍ରୀ ଗଡ଼କରୀ ବାଉଁଶର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହାକୁ ଏକ ବହୁମୁଖୀ ଉଦ୍ୟୋଗ ଭାବେ ଶ୍ରୀ ଗଡ଼କରୀ ବର୍ଣ୍ଣନା କରିଛନ୍ତି। ଭାରତର ଅଟୋମୋବାଇଲ୍ ଶିଳ୍ପ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଶିଳ୍ପର ମାନ୍ୟତା ହାସଲ କରିଛି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ରାଜସ୍ଥାନର ଧଲପୁର ବିଜ୍ଞାନ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଜାତୀୟ ଇମ୍ୟୁନୋଲୋଜି ସଂସ୍ଥା ଦ୍ୱାରା ଏହି କେନ୍ଦ୍ର ବିଜ୍ଞାନ ସେତୁ ପଦକ୍ଷେପ ଅଧୀନରେ ପ୍ରତିଷ୍ଠା କରାଯାଇଛି। ଏ ଅବସରରେ ଡକ୍ଟର ସିଂ କହିଛନ୍ତି, ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ବିଜ୍ଞାନ ପ୍ରଦର୍ଶନୀକୁ ମନ୍ତ୍ରୀ ଡକ୍ଟର ସିଂ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଗୃହରାଷ୍ଟ୍ରମନ୍ତ୍ରୀ ଜବାହର ସିଂ ବେଧାମ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଥା ମୂର୍ତ୍ତିଙ୍କର ଆଜି ନୀଳାଦ୍ରୀ ବିଜେ ଅନୁଷ୍ଠିତ ହେଉଛି। ସନ୍ଧ୍ୟା ଆଳତୀ ଏବଂ ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଭୋଇ ସେବକମାନେ ତିନି ରଥରେ ଚାରମାଳ ବାନ୍ଧିଛନ୍ତି। ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରାଯିବ। ଏହାପରେ ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ରତ୍ନବେଦୀଙ୍କୁ ବିଜେ କରିବେ। ଏବେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଅଭିମାନିନୀ ମା ମହାଲକ୍ଷ୍ମୀ ଦ୍ୱାରା ବନ୍ଦ କରିଦେବାର ପରମ୍ପରା ରହିଛି। କାଳିଆ ଠାକୁର ମହାଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବେ। ଏହାପରେ ମହାଲକ୍ଷ୍ମୀ କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବେ। ଠାକୁରଙ୍କର ଏହି ଲୀଳା ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କର ପ୍ରବଳ ଗହଳି ଲାଗି ରହିଛି। ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅଭଡ଼ା ମିଳିବ। ଶିଶୁ ଏବଂ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ୱର ପ୍ରଥମ ମ୍ୟାଲେରିଆ ଔଷଧ ବ୍ୟବହାର ପାଇଁ ଅନୁମତି ମିଳିଛି। ଔଷଧ ନିର୍ମାତା କମ୍ପାନୀ ନର୍ଭାଟିସ୍ ଏହି ନୂତନ ମ୍ୟାଲେରିଆ ଔଷଧ କୋଆର୍ଟ୍ରେମ୍ ପାଇଁ ସ୍ୱିସ୍ କର୍ତ୍ତୃପକ୍ଷଙ୍କଠାରୁ ଅନୁମୋଦନ ଲାଭ କରିଛି। ପାଞ୍ଚ ବର୍ଷରୁ କମ୍ ବୟସ୍କ ଶିଶୁଙ୍କର ମ୍ୟାଲେରିଆ ଜନିତ ମୃତ୍ୟୁହାର ଅଧିକ ରହୁଥିବାରୁ ଏହି ଔଷଧର ଉପଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଆଫ୍ରିକାରେ ଆଗାମୀ କିଛି ସପ୍ତାହ ମଧ୍ୟରେ ଔଷଧର ଉତ୍ପାଦନ ଏବଂ ବିତରଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି। ଆଫ୍ରିକା ମହାଦେଶରେ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ ରହିଛି। 2023 ମସିହାରେ ମ୍ୟାଲେରିଆ ରୋଗରେ ବିଶ୍ୱରେ ପ୍ରାୟ 5 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ଶିଶୁ ଏବଂ ଛୋଟ ପିଲାମାନଙ୍କୁ ବଡ଼ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ପରୀକ୍ଷାମୂଳକ ଭାବେ ପ୍ରଦାନ କରାଯାଇଥିଲା। କେତେକ କ୍ଷେତ୍ରରେ ଏହା ଓଭରଡୋଜ୍ ହୋଇ ବିପଦ ସୃଷ୍ଟି କରୁଥିବା ଆକଳନ କରାଯାଇଛି। କୋଲକାତା ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗ ପୁଲିସ୍ ନିରପେକ୍ଷ ଭାବେ ତଦନ୍ତ କରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଦଳର ରାଜ୍ୟ ଶାଖା ପକ୍ଷରୁ ଆଜି ଏନେଇ ଏକ ରିପୋର୍ଟ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ନେତା ଡକ୍ଟର ସତ୍ୟପାଲ ସିଂହ କହିଛନ୍ତି, ପୁଲିସ୍ ଏହି ମାମଲାର ତଥ୍ୟକୁ ହେରଫେର କରିଥିବା ସନ୍ଦେହ କରାଯାଉଛି। ଏହି ମାମଲାର ତଦନ୍ତ ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ଡକ୍ଟର ସିଂହ କହିଛନ୍ତି, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ନାମ ଏଫ୍ଆଇଆର୍ରୁ ବାଦ୍ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଅପରାଧୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ପଶ୍ଚିମ ବଙ୍ଗାଲ ଦେଖ କି ମହିଳା ଅତ୍ୟାଚାର ଓ ଅପରାଧ ବଢ ରହେ। बहुत सी ऐसी घटनाएं हमारे सामने आई कि पुलिस एफआईआर रजिस्टर नहीं करती। मैंने जिंदगी में पहली बार एक ऐसा केस देखा, एफआईआर रजिस्टर हुई, लड़की के हाथ की कंप्लेंट है और उसमें उन्होंने आरोपियों के बारे में जो नाम लिखे वो पुलिस ने इरेज कर दिए। पुलिस ने इरेज करने के बाद उसकी जगह କହିଁ ଜେ ଲିଖ ଦିଆ କହିଁ ଏମ୍ ଲିଖ ଦିଆ କହିଁ ଏମ୍ ଲିଖ ଦିଆ।
400 ସଦସ୍ୟ ବିଶିଷ୍ଟ ବିଜେପିର ଏହି କମିଟି ମାମଲାର ସ୍ୱାଧୀନ ନ୍ୟାୟିକ ତଦନ୍ତ କରିବାକୁ ରିପୋର୍ଟରେ ଉଲ୍ଲେଖ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ ଟେକ୍ସାସ୍ ଅଞ୍ଚଳରେ ଲଗାଣ ବର୍ଷା ଜନିତ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 104 ବୃଦ୍ଧି ପାଇଛି। 41 ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନିଖୋଜଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି। ଆସନ୍ତା ବର୍ଷ ହଜ୍ ଯାତ୍ରା ପାଇଁ ହଜ୍ କମିଟି ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ ହଜ୍ ପୋର୍ଟାଲ ଏବଂ ହଜ୍ ସୁବିଧା ମୋବାଇଲ୍ ଆପ୍ ମାଧ୍ୟମରେ ଇଚ୍ଛୁକ ଶ୍ରଦ୍ଧାଳୁ ଆବେଦନପତ୍ର ଦାଖଲ କରିପାରିବେ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିବ ବୋଲି ହଜ୍ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସ୍ପେନ୍ର ମାଦ୍ରିଦ୍ଠାରେ ଆଜିଠାରୁ ବିଶ୍ୱକପ୍ ଚତୁର୍ଥ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ପୂର୍ବତନ 1 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଦୀପିକା କୁମାରୀ ଏବଂ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜୟିନୀ ଜ୍ୟୋତି ସୁରକ୍ଷା ଭେନମ୍ଙ୍କ ନେତୃତ୍ୱରେ 16 ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରୁଛନ୍ତି। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 39 ଦେଶର 336 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରାସିଲିଆଠାରେ ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ପ୍ରତିନିଧିସ୍ତରୀୟ ଆଲୋଚନାରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ଚତୁର୍ଥା ମୂର୍ତ୍ତିଙ୍କର ନୀଳାଦ୍ରୀ ବିଜେ। ଶିଶୁ ଏବଂ ଛୋଟ ପିଲାଙ୍କ ଲାଗି ଉଦ୍ଦିଷ୍ଟ ବିଶ୍ୱର ପ୍ରଥମ ମ୍ୟାଲେରିଆ ଔଷଧ ବ୍ୟବହାର ପାଇଁ ମିଳିଲା ଅନୁମତି। ଏବଂ ସ୍ପେନ୍ର ମାଦ୍ରିଦ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱକପ୍ ଚତୁର୍ଥ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।